ନମସ୍କାର, ମୁଁ ଜ୍ୟୋତ୍ସ୍ନାମଣି ନାୟକ କହୁଛି, ୱାର୍ଡ ନମ୍ବର 49ରୁ କହୁଛି। ଆଉ ଆମର ଯୋଉ ଲାଟିନ୍ ପାଇଁ ୱାଟର ଅର୍ଡର ଆଇନରେ ଆସିଥିଲା, 18 ସାଙ୍କ୍ସନ ହେଇଥିଲା, ସେଥିରୁ ଆମର 9 ଜଣ କମ୍ପ୍ଲିଟ କରିଛନ୍ତି। ଆଉ ସେମାନଙ୍କର ପଇସା ମିଳିଗଲେ ଆମେ ଖୁସି ହେବୁ, ଆଉ ଯଥାଶୀଘ୍ର ତାଙ୍କର ପଇସାଟା କେମିତି ଆସିବ ସେଇଟା ଆପଣ ଟିକେ ପଇସାଟା ସାଙ୍କ୍ସନ କରିଦେଲେ ଆମେ ଆମେ ଖୁସି ହେବୁ, ସେମାନେ ବି ବହୁତ ଖୁସି ହେବେ। ସେ ଆସିକି ବାରମ୍ବାର ଆମକୁ କହୁଛନ୍ତି। ଆଉ ଆଜି ଆମେ ମିଟିଂ କଲୁ ଫିଫା ତରଫରୁ ଜଳ ଆଉ ପରିମଳ ବିଷୟରେ, ଆଉ କେମିତି ଜଳକୁ ଆମେ ପରିବର୍ତ୍ତନ କରିବା, ଆଉ ପାଣି ଫୁଟେଇ ପିଇବେ, ଆମେ କେମିତି ନିରାପଦରେ ଆମେ ସେଟା ପିଇପାରିବା ସେ ପାଣିଟାକୁ, ଆମ କିଛି ଅସୁବିଧା ହବନି। ବିଭିନ୍ନ ପ୍ରକାର ରୋଗ ସେଇ ପାଣି ଦ୍ଵାରା ହିଁ ସୃଷ୍ଟି ହଉଛି, ସେଟା କେମିତି ଜଳକୁ କେମିତି ସଂରକ୍ଷଣ କରିବା ସେଟା ଆମେ ଚେଷ୍ଟା କରିବୁ।